ଆକାଶବାଣୀ ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବେସାମରିକ ବିମାନ ଚଳାଚଳ ସମ୍ପର୍କିତ ତୃତୀୟ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ 25,000 ଗ୍ରାମକୁ ସଂଯୋଗ କରିବ ନୂତନ ରାସ୍ତା, ସୃଷ୍ଟି ହେବ 40 କୋଟିରୁ ଅଧିକ କାର୍ଯ୍ୟ ଦିବସ। ଆନ୍ତର୍ଜାତିକ ଯୁଦ୍ଧାଭ୍ୟାସ ତରଙ୍ଗ ଶକ୍ତିରେ ଦେଶର ସୈନ୍ୟ କ୍ଷମତା ପ୍ରଦର୍ଶନ ନିରୀକ୍ଷଣ କଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ଦେଶର ଅଧିକାଂଶ ଭାଗରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପଠାରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ ଦ୍ୱିତୀୟ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିବେ। ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଦିଲ୍ଲୀ ଘୋଷଣାପତ୍ର ସମ୍ପର୍କରେ ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀରେ ଘୋଷଣା କରିବେ। ବିମାନ ଚଳାଚଳ କ୍ଷେତ୍ରକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଦିଗରେ ଏହି ଘୋଷଣାପତ୍ର ଏକ ଦୂରଦୃଷ୍ଟି ସମ୍ପନ୍ନ ରୋଡ୍ମ୍ୟାପ୍ ଭାବେ କାର୍ଯ୍ୟ କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଗତକାଲି ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଶ୍ରୀ ନାଇଡୁ ବର୍ତ୍ତମାନ ଏହି ମନ୍ତ୍ରୀସ୍ତରୀୟ ସମ୍ମିଳନୀର ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି। ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିମାନ ଚଳାଚଳ କ୍ଷେତ୍ରର ମୌଳିକ ଢାଞ୍ଚାର ବିକାଶ ଲାଗି ରଣନୈତିକ ପୁଞ୍ଜିନିବେଶ ଉପରେ ଶ୍ରୀ ନାଇଡୁ ନିଜ ଅଭିଭାଷଣରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଛନ୍ତି ଏହାଦ୍ୱାରା 2035 ସୁଦ୍ଧା ବାର୍ଷିକ 300 କୋଟିରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ବିମାନ ସେବା ଯୋଗାଇ ଦିଆଯାଇପାରିବ। ଏହାଛଡ଼ା ଆସନ୍ତା ବର୍ଷ ସୁଦ୍ଧା ବେସାମରିକ ବିମାନ ଚଳାଚଳ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ 25%କୁ ବୃଦ୍ଧି କରିବା ଲାଗି ଭାରତ ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ନାଇଡୁ କହିଛନ୍ତି। ଆନ୍ତର୍ଜାତିକ ବିମାନ ଚଳାଚଳ ସଂଗଠନ ସହଯୋଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସମ୍ମିଳନୀ ଏହି କ୍ଷେତ୍ରରେ ସ୍ଥିରତା ଓ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ। ଏହି ପର୍ଯ୍ୟାୟରେ ଅକ୍ଟୋବର 1ରେ 40 ବିଧାନସଭା ଆସନ ନିମନ୍ତେ ମତଦାନ ହେବ। ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ଓ ସେପ୍ଟେମ୍ବର 17 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ଲାଗି ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ଜାମ୍ମୁ କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚଳିତ ମାସ 18 ଏବଂ ଦ୍ୱିତୀୟ ପର୍ଯ୍ୟାୟ ମତଦାନ 25 ତାରିଖରେ ହେବ। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଗତକାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରୁ ଏହି ଯୋଜନା ପାଇଁ 70,125 କୋଟି ଟଙ୍କା ବ୍ୟୟ ହେବ ବୋଲି ଜଣାପଡ଼ିଛି। ଯୋଜନାର ଚତୁର୍ଥ ପର୍ଯ୍ୟାୟ ଚଳିତ ଆର୍ଥିକ ବର୍ଷଠାରୁ 2028-29 ଆର୍ଥିକ ବର୍ଷ ଯାଏଁ ବଳବତ୍ତର ରହିବ। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟରେ 25,000 ରାସ୍ତା ସଂଯୋଗୀକରଣ ନଥିବା ଗ୍ରାମକୁ ରାସ୍ତା ନିର୍ମାଣ କରାଯିବ। ଏହା ପ୍ରାୟ 62,500 କିଲୋମିଟର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଏହି ଯୋଜନାରେ 40 କୋଟିରୁ ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ହେବ। ଏ ସମ୍ପର୍କରେ ଅଧିକ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଗ୍ରାମାଞ୍ଚଳର ଦୁର୍ଗମ ଅଞ୍ଚଳକୁ ଦେଶର ସାମାଜିକ ଅର୍ଥନୈତିକ ବିକାଶରେ ଅନ୍ତର୍ଭୁକ୍ତ କରିବା ଦିଗରେ ନିର୍ମାଣ ହେବାକୁ ଥିବା ସବୁଦିନିଆ ରାସ୍ତା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ ଏବଂ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ସହଜରେ ବିକାଶ ପର୍ଯ୍ୟାୟଭୁକ୍ତ ହେବା ସହ ସ୍ଥାନୀୟ ଲୋକଙ୍କ ଉନ୍ନତି ନିମନ୍ତେ ଫଳପ୍ରଦ ହେବ। ପିଏମ୍ ଗତିଶକ୍ତି ପୋର୍ଟାଲ ମାଧ୍ୟମରେ ରାସ୍ତା ନିର୍ମାଣର ଯୋଜନା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଜାମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଉତ୍ତର କାଶ୍ମୀରର କୁପୁୱାଡା ଜିଲ୍ଲାରେ ତଲାସୀ ଅଭିଯାନ ସମୟରେ ବହୁ ପରିମାଣର ଗୁଳିଗୋଳା ଏବଂ ବିସ୍ଫୋଟକ ସାମଗ୍ରୀ ଜବତ କରିଛି। ବିଶେଷ ସୂତ୍ରରୁ ସୂଚନା ପାଇବା ପରେ କୁପୁୱାଡାର କେରନ୍ ସେକ୍ଟରରେ ସେନା ଏବଂ ଜାମ୍ମୁ କାଶ୍ମୀରର ପୁଲିସ୍ ମିଳିତ ଅଭିଯାନ ଆରମ୍ଭ କରିଥିଲା। ଅଭିଯାନ ସମୟରେ ଗୁଳିଗୋଳା ରହିଥିବା ଏକ ସ୍ଥାନରୁ AK-47 ବନ୍ଧୁକ, ହାତ ଗ୍ରେନେଡ୍, ଆର୍ପିଜି ରାଉଣ୍ଡ ଏବଂ IED ଉଦ୍ଧାର କରାଯାଇଛି। ଶ୍ରୀନଗରର ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ଏତେ ପରିମାଣର ଗୁଳିଗୋଳା ଜବତ ହେବା ଫଳରେ ଆଗାମୀ ଦିନରେ ଏକ ବଡ଼ ଘଟଣାକୁ ଏଡ଼ାଇ ଦିଆଯାଇପାରିଛି। ଘଟଣା ସମ୍ପର୍କରେ ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକ ସୂଚନା ଦେଇଥିଲେ ବୋଲି ସୁରକ୍ଷା ଅଧିକାରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଯୋଧପୁରଠାରେ ଆୟୋଜିତ ସର୍ବବୃହତ୍ ଆନ୍ତର୍ଜାତିକ ଯୁଦ୍ଧାଭ୍ୟାସ ତରଙ୍ଗ ଶକ୍ତି 24ରେ ହେଲିକପ୍ଟର ପ୍ରଚଣ୍ଡ, ସାରଙ୍ଗ, ସୂର୍ଯ୍ୟକିରଣ ଏବଂ ଯୁଦ୍ଧ ବିମାନ ତେଜସ୍ର ପ୍ରଦର୍ଶନ ନିରୀକ୍ଷଣ କରିଛନ୍ତି। ସିଂହ କହିଛନ୍ତି ଏହି ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ଦେଶର ସୈନ୍ୟ କ୍ଷମତାର ପ୍ରଦର୍ଶନ କରିବା ଏବଂ ବନ୍ଧୁ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ସୁଦୃଢ଼ କରିବା। ସେ କହିଛନ୍ତି ଏହି ପ୍ରଦର୍ଶନୀ ମାଧ୍ୟମରେ ଭାରତର ମିତ୍ର ଦେଶଗୁଡ଼ିକ ମଧ୍ୟରେ ଆପୋଷ ସହଯୋଗ ଓ ବିଶ୍ୱାସ ବୃଦ୍ଧି ପାଇବ। ଦେଶରେ ବୃଦ୍ଧି ପାଉଥିବା ସୈନ୍ୟ ଶକ୍ତିକୁ ପ୍ରଶଂସା କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଭାରତ ପ୍ରଥମେ ପ୍ରତିରକ୍ଷା ଉପକରଣ ଆମଦାନୀ କରୁଥିଲା କିନ୍ତୁ ଏବେ 90 ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନୀ କରୁଛି। ସେ କହିଛନ୍ତି ଦେଶ ଏବେ ଆବଶ୍ୟକତା ଅନୁଯାୟୀ ପ୍ରତିରକ୍ଷା ଉପକରଣ ନିର୍ମାଣ କରିବା ସହ ମିତ୍ର ଦେଶଗୁଡ଼ିକ ସହ ମିଳିତ ଭାବେ ଉତ୍ପାଦନ ଲାଗି ସହଯୋଗ କରୁଛି। ତରଙ୍ଗ ଶକ୍ତି ଅଭ୍ୟାସ କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଯୁଦ୍ଧ ବିମାନ ଭାଗ ନେଉଛନ୍ତି। ଭାରତୀୟ ପ୍ରତିରକ୍ଷା ବିମାନ ସେବା ପ୍ରଦର୍ଶନୀରେ ଆଇଡେକ୍ସ 24 ପ୍ରତିରକ୍ଷା ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହି ପ୍ରଦର୍ଶନୀ ଆସନ୍ତା 14 ପର୍ଯ୍ୟନ୍ତ ଚାଲିବ। ଆମ୍ ଆଦମୀ ପାର୍ଟି ହରିୟାଣା ବିଧାନସଭା ନିର୍ବାଚନ ନିମନ୍ତେ ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ 19 ପ୍ରାର୍ଥୀ ଅଛନ୍ତି। ଦଳ ପକ୍ଷରୁ ପଞ୍ଚକୁଲା ଆସନ ପାଇଁ ପ୍ରେମ ଗର୍ଗଙ୍କୁ ପ୍ରାର୍ଥୀ କରିଥିବାବେଳେ ଫତେହାବାଦ ଆସନ ପାଇଁ କମଲ ବିସ୍ଲାଙ୍କୁ ପ୍ରାର୍ଥୀ କରାଯାଇଛି। କେତନ ଶର୍ମାଙ୍କୁ ଅମ୍ବାଲା ସିଟି ଏବଂ ଧନରାଜ କୁଣ୍ଡୁଙ୍କୁ ଦାଦରୀ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଯିବେ। ତାଙ୍କର ସାଉଦି ଆରବ, ଜର୍ମାନୀ ଏବଂ ସ୍ୱିଜରଲ୍ୟାଣ୍ଡ ତ୍ରିଦେଶୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସେ ଏହି ଗସ୍ତ କରିବେ। ଏ ଅବସରରେ ଡକ୍ଟର ଜୟଶଙ୍କର ଜେନେଭାଠାରେ ଭାରତ ସକ୍ରିୟ ଭାବେ ଭାଗିଦାରୀ ଭାବେ କାର୍ଯ୍ୟ କରୁଥିବା ଆନ୍ତର୍ଜାତିକ ସଂଗଠନଗୁଡ଼ିକର ମୁଖ୍ୟ ତଥା ପ୍ରତିନିଧିମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଜେନେଭାଠାରେ ମିଳିତ ଜାତିସଂଘ ଏବଂ ଅନ୍ୟ କେତେକ ଆନ୍ତର୍ଜାତିକ ସଂଗଠନର ମୁଖ୍ୟାଳୟ ରହିଛି। ଏହି ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ତାଙ୍କର ସ୍ୱିଜରଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ନିବିଡ଼ ଭାଗିଦାରୀର ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ସମ୍ଭିଧାନ ସମେତ 6 ପ୍ରମୁଖ କ୍ଷେତ୍ରରେ ସୁଧାର ଲାଗି 6 ଆୟୋଗ ଗଠନ କରିବା ନିମନ୍ତେ ଘୋଷଣା କରିଛନ୍ତି। ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ୍ ଗତ ସନ୍ଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କରି କହିଛନ୍ତି ସମ୍ଭିଧାନ ନିର୍ବାଚନ ପ୍ରଣାଳୀ, ନ୍ୟାୟପାଳିକା, ପୁଲିସ୍, ଭ୍ରଷ୍ଟାଚାର ବିରୋଧୀ ଏବଂ ଲୋକ ପ୍ରଶାସନ କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ 6 ଆୟୋଗ ଗଠନ କରାଯାଇଛି। ଶ୍ରୀ ୟୁନୁସ୍ କହିଛନ୍ତି ଏହି 6 ଆୟୋଗର ମୁଖ୍ୟ ଭାବେ 6 ପ୍ରସିଦ୍ଧ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଛି। ଆୟୋଗଗୁଡ଼ିକର ଅନ୍ୟ ସଦସ୍ୟମାନଙ୍କୁ ଆଲୋଚନା ପରେ ନିଯୁକ୍ତି ଦିଆଯିବ। ସେ କହିଛନ୍ତି ଆୟୋଗଗୁଡ଼ିକ ଅକ୍ଟୋବର 1 କାର୍ଯ୍ୟ ଆରମ୍ଭ କରିବେ ଏବଂ 3 ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ସେ କହିଛନ୍ତି ଆୟୋଗଗୁଡ଼ିକ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ଉପରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସହ ବିଚାର ବିମର୍ଶ ପରେ ପଦକ୍ଷେପ ଗ୍ରହଣ କରାଯିବ। ଦେଶର ଅଧିକାଂଶ ଭାଗରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ନାହିଁ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପୂର୍ବ ଭାରତ, ପଶ୍ଚିମାଞ୍ଚଳ, ଉତ୍ତର ପୂର୍ବ ଏବଂ କେନ୍ଦ୍ରୀୟ ଭାରତର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବ। ଆସନ୍ତାକାଲି ବିହାର, ଓଡ଼ିଶା, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଏବଂ ତ୍ରିପୁରାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ କେନ୍ଦ୍ରୀୟ ଭାରତ, କୋଙ୍କଣ, ଗୋଆ ଏବଂ ଗୁଜରାତରେ ଚଳିତ ସପ୍ତାହରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଆଜି ସକାଳେ ଦିଲ୍ଲୀରେ ପ୍ରବଳ ବର୍ଷା ହେବା ଯୋଗୁଁ ଗମନାଗମନ ବ୍ୟବସ୍ଥା କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି। ମହିଳା କ୍ରିକେଟକୁ ଲୋକପ୍ରିୟ କରାଇବା ନିମନ୍ତେ ଏସିଆଇ କ୍ରିକେଟ ପରିଷଦ ଏସିସି 19 କମ୍ ମହିଳା ଟି20 ଏସିଆ କପ୍ ପ୍ରତିଯୋଗିତା ଶୁଭାରମ୍ଭ ନିମନ୍ତେ ଘୋଷଣା କରିଛି। ମାଲେସିଆର କୋଲାଲମ୍ପୁରଠାରେ ଏସିସି କାର୍ଯ୍ୟକାରୀ କମିଟି ଏହି ନିଷ୍ପଭି ଗ୍ରହଣ କରିଛି। ସୂଚନା ଅନୁଯାୟୀ ପ୍ରତି 2 ଥରେ 19 କମ୍ ମହିଳା ଏସିଆ କପ୍ ଆୟୋଜିତ ହେବ। ଏହି ପ୍ରତିଯୋଗିତା ଫଳରେ ମହିଳା କ୍ରିକେଟରମାନେ ଆନ୍ତର୍ଜାତୀୟ ସ୍ତରରେ କ୍ରିକେଟ ଖେଳିବା ପାଇଁ ସୁଯୋଗ ପାଇପାରିବେ ବୋଲି କମିଟି କହିଛି। ହଙ୍ଗେରୀର ବୁଦାପେଷ୍ଟରେ ଚାଲିଥିବା 45ତମ ଫିଡେ ଚେସ୍ ଅଲମ୍ପିଆଡ୍ ପ୍ରତିଯୋଗିତାର ପ୍ରଥମ ଦିନରେ ଭାରତ ପ୍ରଭାବ ବିସ୍ତାର କରିଛି। ପ୍ରଥମ ପର୍ଯ୍ୟାୟରେ ଭାରତ ମରକ୍କୋକୁ 4-0 ପରାସ୍ତ କରିଛି। ମହିଳା ବର୍ଗରେ ଭାରତ ଜାମାଇକାକୁ 3.5 ଓ 0.5 ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ ବେସାମରିକ ବିମାନ ଚଳାଚଳ ସମ୍ପର୍କିତ ଦ୍ୱିତୀୟ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ମନ୍ତ୍ରୀସ୍ତରୀୟ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର 4 ପର୍ଯ୍ୟାୟରେ 25,000 ଗ୍ରାମକୁ ସଂଯୋଗ କରିବ ନୂତନ ରାସ୍ତା, ସୃଷ୍ଟି ହେବ 40 କୋଟିରୁ ଅଧିକ କାର୍ଯ୍ୟ ଦିବସ। ଆନ୍ତର୍ଜାତିକ ଯୁଦ୍ଧାଭ୍ୟାସ ତରଙ୍ଗ ଶକ୍ତିରେ ଦେଶର ସୈନ୍ୟ କ୍ଷମତା ପ୍ରଦର୍ଶନ ନିରୀକ୍ଷଣ କଲେ ପ୍ରତିରକ୍ଷା ମନ୍ତ୍ରୀ।